ಓಂ ಶಾಂತಿ. ಆಜಿರ ಸಕರ ಮಹಾವಾಕ್ಯ ಕೋಡಿಯ ಸೆಪ್ಟೆಂಬರ 2025 ಮಧುರ ಸಂತಾನ ಮನೆ, ಬಾಪಾ ತುಮ ಭಳಿ ಪುರುಣಾ ಭಕ್ತ ಮನ್ನಂಕು ಭಕ್ತಿರ ಫಳ ದೇವಾಪಾಯಿ ಆಸುಛಂತಿ. ಭಕ್ತಿರ ಫಳ ಹೆಉಛಿ ಜ್ಞಾನ, ಯಾಹಾದ್ವಾರಾ ತುಮರ ಸದ್ಗತಿ ಹೆಉಛಿ. ಪ್ರಶ್ನ: କେତେକ ଚାଲୁ ଚାଲୁ ପୁରୁଷାର୍ଥ କରୁ କରୁ ନିଜର ଭାଗ୍ୟକୁ ନିଜେ ହିଁ ହତ୍ୟା କରିଥାନ୍ତି କିପରି? ଉତ୍ତର: ଯଦି ବାବାଙ୍କର ହୋଇ ସେବା କରୁନାହାନ୍ତି, ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ଦୟା କରୁନାହାନ୍ତି, ତେବେ ସେ ନିଜ ଭାଗ୍ୟକୁ ନିଜେ ହତ୍ୟା କରିଥାନ୍ତି, ଅର୍ଥାତ୍ ପଦଭ୍ରଷ୍ଟ ହୋଇଯାନ୍ତି। ଭଲ ଭାବରେ ପଢ଼ିଲେ, ଯୋଗଯୁକ୍ତ ସ୍ଥିତିରେ ରହିଲେ ଭଲ ପଦ ମଧ୍ୟ ମିଳିଥାଏ। ତେଣୁ ସେବାଧାରୀ ସନ୍ତାନମାନଙ୍କ ଭିତରେ ସେବା କରିବାର ବହୁ ସଉକ ରହିବା ଦରକାର। ଗୀତା କୋନ ଆୟା ସବେରେ ସବେରେ ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ଆତ୍ମା ଅଟୁ, ଶରୀର ନୁହେଁ, ଏବଂ ଏହି ଜ୍ଞାନ ବର୍ତ୍ତମାନ ପରମପିତା ପରମାତ୍ମାଙ୍କ ଠାରୁ ମିଳୁଛି। ବାବା କହୁଛନ୍ତି, ଯେତେବେଳେ ସ୍ୱୟଂ ମୁଁ ଆସିଛି, ତେବେ ତୁମେ ନିଜକୁ ଆତ୍ମା ନିଶ୍ଚୟ କର। ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି, ଗୋଟିଏ ଶରୀର ଛାଡ଼ି ଆଉ ଏକ ଶରୀର ନେଇ ଚାଲିଥାଏ। ଆତ୍ମା ବଦଳି ନଥାଏ, ଶରୀର ବଦଳିଥାଏ। ଆତ୍ମା ତ ଅବିନାଶୀ ଅଟେ, ତେଣୁ ନିଜକୁ ଆତ୍ମା ବୁଝିବା ଦରକାର। ଏହି ଜ୍ଞାନ କେବେ କେହି ଦେଇପାରିବେ ନାହିଁ। ପିଲାମାନେ ଡାକିବାରୁ ବାବା ଆସୁଛନ୍ତି, ଏହା ମଧ୍ୟ କାହାକୁ ଜଣା ନାହିଁ ଯେ ଏହା ପୁରୁଷୋତ୍ତମ ସଂଗମ ଯୁଗ ଅଟେ। ବାବା ଆସି ବୁଝାଉଛନ୍ତି ଯେ ମୁଁ ଆସିଥାଏ କଳ୍ପର ପୁରୁଷୋତ୍ତମ ସଂଗମ ଯୁଗରେ, ଯାହାଫଳରେ ସାରା ବିଶ୍ୱ ପୁରୁଷୋତ୍ତମ ହୋଇଥାଏ। ଏହି ସମୟରେ ତ ସାରା ବିଶ୍ୱ କନିଷ୍ଠ ବା ପତିତ ହୋଇଯାଇଛି। ତାହାକୁ କୁହାଯାଏ ଅମରପୁରୀ, ଏହା ହେଉଛି ମୃତ୍ୟୁ ଲୋକ। ମୃତ୍ୟୁ ଲୋକରେ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଥାନ୍ତି, ଅମର ଲୋକରେ ଦୈବୀ ଗୁଣଯୁକ୍ତ ମନୁଷ୍ୟ ଥାନ୍ତି, ଏଥିପାଇଁ ତାଙ୍କୁ ଦେବତା କୁହାଯାଏ। ଏଠାରେ ମଧ୍ୟ ଭଲ ସ୍ୱଭାବଯୁକ୍ତ ମନୁଷ୍ୟଙ୍କୁ କୁହାଯାଏ, ଇଏ ତ ଯେପରି ଦେବତା ଅଟନ୍ତି। କେହି କେହି ଦୈବୀ ଗୁଣଯୁକ୍ତ ଥାନ୍ତି, କିନ୍ତୁ ଏହି ସମୟରେ ତ ସବୁ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଅଟନ୍ତି, ପାଞ୍ଚ ବିକାରରେ ବୁଡ଼ି ରହିଛନ୍ତି। ତେଣୁ ତ ଡାକିଥାନ୍ତି, ଏହି ଦୁଃଖରୁ ଆସି ମୁକ୍ତ କରନ୍ତୁ। ଭଗବାନ କେବଳ ଜଣେ ସୀତାଙ୍କୁ ତ ରକ୍ଷା କରିନାହାନ୍ତି, ବାବା ବୁଝାଉଛନ୍ତି, ସାମଗ୍ରିକ ଭାବେ ଭକ୍ତଙ୍କୁ ସୀତା କୁହାଯାଏ, ଭଗବାନଙ୍କୁ ରାମ କୁହାଯାଏ। ସେ ବର୍ତ୍ତମାନ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି। ଏହି ବେହଦର ରାବଣ ରାଜ୍ୟରେ ସାରା ବିଶ୍ୱ ଫସି ଯାଇଛି, ସେମାନଙ୍କୁ ମୁକ୍ତ କରି ରାମ ରାଜ୍ୟକୁ ନେଇ ଯାଉଛନ୍ତି। ଏଠାରେ ରଘୁପତି ରାଘବ ରାଜା ରାମଙ୍କର କଥା ନୁହେଁ, ସେ ତ ତ୍ରେତା ଯୁଗର ରାଜା ଥିଲେ। ଏବେ ତ ସମସ୍ତ ଆତ୍ମା ତମ ପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛନ୍ତି, ଶିଡ଼ିରୁ ଓହ୍ଲାଇ ଓହ୍ଲାଇ ତଳକୁ ଖସି ଆସିଛନ୍ତି, ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି। ଦେବତାମାନେ କାହାର ପୂଜା କରନ୍ତି ନାହିଁ, ସେମାନେ ତ ପୂଜ୍ୟ ଅଟନ୍ତି। ପୁଣି ସେମାନେ ଯେତେବେଳେ ବୈଶ୍ୟ ଶୂଦ୍ର ହୁଅନ୍ତି, ସେତେବେଳେ ପୂଜା ଆରମ୍ଭ ହୋଇଥାଏ, ବାମ ମାର୍ଗରେ ଆସିବା ଦ୍ୱାରା ପୂଜାରେ ହୋଇଥାନ୍ତି, ପୂଜାରେ ଦେବତାମାନଙ୍କ ଚିତ୍ର ଆଗରେ ନମନ କରିଥାନ୍ତି। ବର୍ତ୍ତମାନ ସମୟରେ କେହି ଜଣେ ବି ପୂଜ୍ୟ ହୋଇପାରିବେ ନାହିଁ, ସର୍ବୋଚ୍ଚ ଭଗବାନ ହେଉଛନ୍ତି ସର୍ବଦା ପୂଜ୍ୟ। ପୁଣି ସତ୍ୟଯୁଗୀ ଦେବୀ ଦେବତାମାନେ ପୂଜ୍ୟ ଅଟନ୍ତି, ଏହି ସମୟରେ ତ ସବୁ ପୂଜାରୀ ଅଟନ୍ତି। ପ୍ରଥମେ ପ୍ରଥମେ ଶିବଙ୍କର ପୂଜା ହୋଇଥାଏ, ତାହା ହେଲା ଅବ୍ୟଭିଚାରୀ ପୂଜା, ସେଇ ପୂଜା ସତ୍ୟ ପ୍ରଧାନ ଅଟେ। ପୁଣି ସତ୍ୟ ଉପରେ ଦେବତାଙ୍କର ପୂଜା କରିବା ଆରମ୍ଭ କରନ୍ତି, ପୁଣି ତଳକୁ ଖସି ଜଳର ମନୁଷ୍ୟଙ୍କର ପକ୍ଷୀ ଆଦିର ପୂଜା କରିବାରେ ଲାଗିଯାଇଛି, ଦିନକୁ ଦିନ ଅନେକଙ୍କର ପୂଜା ହେବାରେ ଲାଗିଛି। ଆଜିକାଲି ଧର୍ମ ସମ୍ମିଳନୀ ମଧ୍ୟ ବହୁତ ହେଉଛି, କେବେ ଆଦି ସନାତନ ଧର୍ମାବଲମ୍ବୀଙ୍କର, କେବେ ଜୈନମାନଙ୍କର, କେବେ ଆର୍ଯ୍ୟ ସମାଜମାନଙ୍କର ସମ୍ମିଳନୀ ହେଉଛି, ଅନେକଙ୍କୁ ଡକାଇଥାନ୍ତି, କାହିଁକି ନା ପ୍ରତ୍ୟେକ ନିଜ ନିଜର ଧର୍ମକୁ ଉଚ୍ଚ ବୋଲି ଭାବିଥାନ୍ତି। ପ୍ରତ୍ୟେକ ଧର୍ମରେ କିଛି ନା କିଛି ବିଶେଷ ଗୁଣ ରହିଥିବା କାରଣରୁ ସେମାନେ ନିଜକୁ ବଡ଼ ଭାବିଥାନ୍ତି, ଜୈନମାନଙ୍କ ମଧ୍ୟରେ ବି ଭିନ୍ନ ଭିନ୍ନ ପ୍ରକାରର ଥାନ୍ତି, ପାଞ୍ଚ ସାତ ପ୍ରକାରର ହେବେ। ସେମାନଙ୍କ ଭିତରେ ପୁଣି କିଏ ଉଲଗ୍ନ ଥାନ୍ତି, ଉଲଗ୍ନ ରହିବାର ଅର୍ଥ ମଧ୍ୟ କେହି ବୁଝନ୍ତି ନାହିଁ। ଭଗବାନ ଉପଜ ଉଲଗ୍ନ ଅର୍ଥାତ୍ ଅଶରୀର ହୋଇ ଆସିଥିଲ, ପୁଣି ଅଶରୀର ହୋଇ ଚାଲିଯିବ। ସେମାନେ ପୁଣି ବସ୍ତ୍ର ଓହ୍ଲାଇ ଉଲଗ୍ନ ହୋଇଯାଉଛନ୍ତି। ଭଗବାନ ଉବାଚର ଅର୍ଥକୁ କେହି ବୁଝୁ ନାହାନ୍ତି। ବାବା କହୁଛନ୍ତି, ତୁମେ ଆତ୍ମା ମାନେ ଏଠାକୁ ଏହି ଶରୀର ଧାରଣ କରି ଅଭିନୟ କରିବା ପାଇଁ ଆସିଛ, ପୁଣି ଘରକୁ ଫେରିଯିବ। ଏହି କଥାକୁ ତୁମେ ପିଲାମାନେ ହିଁ ବୁଝିପାରୁଛ। ଆତ୍ମା ହିଁ ଅଭିନୟ କରିବା ପାଇଁ ଆସିଥାଏ। ଏହି ସୃଷ୍ଟି ରୂପୀ ବୃକ୍ଷର ବୃଦ୍ଧି ହୋଇଥାଏ, ନୂଆ ନୂଆ ଧର୍ମର ସୃଷ୍ଟି ହେଉଛି। ଏଣୁ ଏହାକୁ ଭେରାଇଟି ବା ବିବିଧ ନାଟକ କୁହାଯାଇଛି। ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ। ପ୍ରତ୍ୟେକ ଧର୍ମର ପୁଣି ଶାଖା ମାନ ସୃଷ୍ଟି ହୁଏ। ମହମ୍ମଦ ତ ପରେ ଆସିଛନ୍ତି। ପ୍ରଥମେ ହେଲା ଇସଲାମୀ ମୁସଲମାନ ମାନଙ୍କର ସଂଖ୍ୟା ବହୁତ। ଆଫ୍ରିକାରେ କେତେ ସାହୁକାର ଅଛନ୍ତି, ସୁନା ହୀରାର ଖଣି ଅଛି, ଯେଉଁଠାରେ ବହୁତ ଧନ ଦେଖନ୍ତି, ଆକ୍ରମଣ କରି ଧନଶାଳୀ ହୋଇଯାନ୍ତି। ଖ୍ରୀଷ୍ଟିଆନ ମାନେ ମଧ୍ୟ କେତେ ଧନଶାଳୀ ହୋଇଛନ୍ତି। ଭାରତରେ ମଧ୍ୟ ଧନ ଅଛି, କିନ୍ତୁ ଗୁପ୍ତ। ସୁନା ଆଦି କେତେ ରଖିଛନ୍ତି। ବର୍ତ୍ତମାନ ଦିଗମ୍ବର ଜୈନ ସଭାର ସଦସ୍ୟମାନେ ସମ୍ମିଳନୀ ଆଦି କରୁଛନ୍ତି, କାହିଁକି ନା ପ୍ରତ୍ୟେକ ନିଜକୁ ବଡ଼ ବୋଲି ଭାବୁଛନ୍ତି। ଏଠାରେ ଏତେ ସବୁ ଧର୍ମ ପଡି ପଡି ଚାଲିଛି, କେବେ ବିନାଶ ବି ହେବ କିଛି ବି ବୁଝୁ ନାହାନ୍ତି। ସବୁ ଧର୍ମ ଠାରୁ ଶ୍ରେଷ୍ଠ ତ ତୁମର ବ୍ରାହ୍ମଣ ଧର୍ମ ଅଟେ, ଯାହା ବିଷୟରେ କାହାକୁ ଜଣା ନାହିଁ। କଳି ଯୁଗରେ ବ୍ରାହ୍ମଣ ମଧ୍ୟ ବହୁତ ଅଛନ୍ତି, କିନ୍ତୁ ସେମାନେ ହେଲେ ଔରସ ଜାତ ବ୍ରାହ୍ମଣ, ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ। ସେମାନେ ତ ସବୁ ଭାଇ ଭଉଣୀ ଅଟନ୍ତି। ଯଦି ସେମାନେ ନିଜକୁ ବ୍ରହ୍ମାଙ୍କର ସନ୍ତାନ କହୁଛନ୍ତି, ତାହେଲେ ଭାଇ ଭଉଣୀ ହେଲେ ପୁଣି ବିବାହ ଆଦି କିପରି କରୁଛନ୍ତି? ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ସେହି ବ୍ରାହ୍ମଣ ବ୍ରହ୍ମାଙ୍କର ମୁଖ ବଂଶାବଳୀ ନୁହନ୍ତି, କେବଳ ନାମ ରଖି ଦେଇଛନ୍ତି। ବାସ୍ତବରେ ବ୍ରାହ୍ମଣ ମାନଙ୍କୁ ଦେବତାମାନଙ୍କ ଠାରୁ ଶ୍ରେଷ୍ଠ କୁହାଯିବ, କାରଣ ସେମାନେ ସର୍ବୋଚ୍ଚ ଶିଖରରେ ଅଛନ୍ତି ନା। ଏହି ବ୍ରାହ୍ମଣ ହିଁ ମନୁଷ୍ୟମାନଙ୍କୁ ଦେବତାରେ ପରିବର୍ତ୍ତନ କରୁଛନ୍ତି। ଶିକ୍ଷକ ହେଲେ ପରମପିତା ପରମାତ୍ମା ସ୍ୱୟଂ ଜ୍ଞାନର ସାଗର, ଏହା କାହାକୁ ବି ଜଣା ନାହିଁ। ବାପାଙ୍କ ପାଖକୁ ଆସି ବ୍ରାହ୍ମଣ ହୋଇ ପୁଣି କାଲି ଶୂଦ୍ର ହୋଇଯାଉଛନ୍ତି। ପୁରୁଣା ସଂସ୍କାର ବଦଳାଇବା ପାଇଁ ବହୁତ ପରିଶ୍ରମ ଲାଗିଥାଏ। ନିଜକୁ ଆତ୍ମା ନିଶ୍ଚୟ କରି ବାପାଙ୍କ ଠାରୁ ସମ୍ପତ୍ତି ନେବାର ଅଛି। ଆତ୍ମିକ ପିତାଙ୍କ ଠାରୁ ଆତ୍ମିକ ପିଲାମାନେ ହିଁ ସମ୍ପତ୍ତି ନେବେ। ବାପାଙ୍କୁ ମନେ ପକାଇବାରେ ହିଁ ମାୟା ବିଘ୍ନ ପକାଇଥାଏ। ବାପା କହିଥାନ୍ତି, ହାତରେ କାମ କରି ହୃଦୟରେ ବାପାଙ୍କୁ ମନେ ପକାଅ। ଏହା ବହୁତ ସହଜ ଅଟେ। ଯେପରି ପ୍ରେମିକା ପ୍ରେମିକ ହୋଇଥାନ୍ତି, ଯେଉଁମାନେ କି ଯିଏ ଜଣେ ଜଣଙ୍କୁ ବି ଜଣଙ୍କୁ ନ ଦେଖି ରହିପାରିବେ ନାହିଁ, ବାବା ତ ପ୍ରେମିକ ଅଟନ୍ତି। ସବୁ ପିଲାମାନେ ପ୍ରେମିକା ଅଟନ୍ତି, ଯେଉଁମାନେ କି ବାବାଙ୍କୁ ମନେ ପକାଉଛନ୍ତି। ଏକମାତ୍ର ବାବା ହିଁ କେବେ କାହା ନିକଟରେ ସମର୍ପିତ ହୁଅନ୍ତି ନାହିଁ, କାହିଁକି ନା ତାଙ୍କ ଠାରୁ ବଡ଼ କେହି ନାହାନ୍ତି। ବାକି ହଁ, ସେ ପିଲାମାନଙ୍କର ମହିମା କରିଥାନ୍ତି। ମାର୍ଗରୁ ଆରମ୍ଭ କରି ସମସ୍ତେ ମୋର ପ୍ରେମିକା ଅଟନ୍ତି। ଡାକିଥାନ୍ତି ମଧ୍ୟ, ଆସ ଦୁଃଖରୁ ମୁକ୍ତ କର, ପବିତ୍ର କର, ତୁମେ ସବୁ କନ୍ୟା, ମୁଁ ହେଉଛି ବର। ତୁମେମାନେ ସମସ୍ତେ ଆସୁରୀ ଜେଲରେ ବନ୍ଦୀ ହୋଇଯାଇଛ, ମୁଁ ଆସି ମୁକ୍ତ କରାଉଛି। ଏଠାରେ ବହୁତ ପରିଶ୍ରମ ରହିଛି, କୁ ଦୃଷ୍ଟି ଧୋକା ଦେଇଥାଏ। ପବିତ୍ର ଦୃଷ୍ଟି ହେବାରେ ହିଁ ମେହନତ କରିବାକୁ ପଡିଥାଏ। ଦେବତା ମାନଙ୍କର କେତେ ସୁନ୍ଦର ଚରିତ୍ର ଅଟେ। ବର୍ତ୍ତମାନ ଏଭଳି ଦେବତା କରିବା ବାଲା ନିଶ୍ଚିନ୍ତ ଆବଶ୍ୟକ ନା? ସମ୍ମିଳନୀରେ ବିଷୟ ରଖାଯାଇଛି ମାନବ ଜୀବନରେ ଧର୍ମର ଆବଶ୍ୟକତା। ଡ୍ରାମାକୁ ନ ଜାଣିବା କାରଣରୁ ସଂଶୟରେ ପଡିଯାଇଛନ୍ତି। ତୁମ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ। ଖ୍ରୀଷ୍ଟିଆନ ଅଥବା ବୌଦ୍ଧ ଆଦିଙ୍କୁ ଏହା କଣ ଜଣା ଅଛି ଯେ ଯୀଶୁ ବୁଦ୍ଧ ଆଦି ପୁଣି କେବେ ଆସିବେ? ତୁମେମାନେ ହିଁ ତୁରନ୍ତ ହିସାବ କିତାବ ଶୁଣାଇ ଦେଇପାରିବ। ତେଣୁ ବୁଝାଇବା ଦରକାର ଯେ ଧର୍ମର ତ ଆବଶ୍ୟକତା ରହିଛି ନା। ପ୍ରଥମେ ପ୍ରଥମେ କେଉଁ ଧର୍ମ ଥିଲା, ପୁଣି କେଉଁ ଧର୍ମ ଆସିଛି, ନିଜ ଧର୍ମର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ବୁଝିପାରୁ ନାହାନ୍ତି, ଯୋଗଯୁକ୍ତ ହେଉନାହାନ୍ତି। ଯୋଗ ବିନା ଶକ୍ତି ଆସିନଥାଏ, ବଳ ଭରି ନଥାଏ। ବାବାଙ୍କୁ ହିଁ ସର୍ବଶକ୍ତିର ଅଧିକାରୀ କୁହାଯାଉଛି। ତୁମେ ମଧ୍ୟ ସର୍ବଶକ୍ତିର ଅଧିକାରୀ ହେଉଛ, ବିଶ୍ୱର ମାଲିକ ହୋଇଯାଉଛ। ତୁମର ରାଜ୍ୟକୁ କେହି ଛଡ଼ାଇ ନେଇପାରିବେ ନାହିଁ। ସତ୍ୟ ଯୁଗରେ ଆଉ କୌଣସି ଖଣ୍ଡ ରାଜ୍ୟ ନଥାଏ, ଏବେ ତ ଅନେକ ଖଣ୍ଡ ରହିଛି। ଏହି ସୃଷ୍ଟି ଚକ୍ର କିପରି ଘୁରୁଛି, 5000 ବର୍ଷର ଏହି ଚକ୍ର ଅଟେ। ବାକି ସୃଷ୍ଟି କେତେ ଲମ୍ବା ତାହାକୁ କଣ ମାପି ପାରିବ, ସ୍ଥଳ ଭାଗକୁ ମାପ କରିପାରିବ, ସାଗରର ମାପ ତ କରିପାରିବ ନାହିଁ, ଆକାଶ ଏବଂ ସାଗରର ଅନ୍ତ କେହି ପାଇପାରିବେ ନାହିଁ। ତେଣୁ ବୁଝାଇବା ଦରକାର ଯେ ଧର୍ମର ଆବଶ୍ୟକତା କାହିଁକି ରହିଛି। ସାରା ଚକ୍ର ଧର୍ମ ଉପରେ ହିଁ ତିଆରି ହୋଇଛି। ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର ବୃକ୍ଷ। ଏହି କଳ୍ପ ବୃକ୍ଷର ଚିତ୍ର ହେଉଛି ଅନ୍ଧ ଆଗରେ ଆଇନା। ତୁମେ ଏବେ ବାହାରେ ସେବା କରିବା ପାଇଁ ବାହାରିଛ, ଧୀରେ ଧୀରେ ତୁମର ବୃଦ୍ଧି ହୋଇ ଚାଲିଛି। ତୁଫାନ ଆସିଲେ ବହୁତ ପତ୍ର ଝଡି ପଡିଥାଏ ନା, ଅନ୍ୟ ଧର୍ମ ଗୁଡିକରେ ମାୟାର ତୁଫାନ ଲାଗିବାର କୌଣସି କଥା ହିଁ ନାହିଁ। ସେମାନଙ୍କୁ ତ ଉପରେ ହିଁ ଆସିବାର ଅଛି। ଏଠାରେ ତୁମର ଧର୍ମ ସ୍ଥାପନା ବହୁତ ଚମତ୍କାର ଅଟେ। ଯିଏ ପୁରୁଣା ଭକ୍ତ ସେମାନଙ୍କୁ ହିଁ ଭଗବାନ ଆସି ଫଳ ଦେଇଥାନ୍ତି, ନିଜ ଘରକୁ ନେଇଯିବା ପାଇଁ ଡାକିଥାନ୍ତି ମଧ୍ୟ ଆମ ଆତ୍ମା ମାନଙ୍କୁ ନିଜ ଘରକୁ ନେଇଚାଲ। ଏହା କାହାକୁ ଜଣା ନାହିଁ ଯେ ବାବା ସ୍ୱର୍ଗର ରାଜ୍ୟ ଭାଗ୍ୟ ମଧ୍ୟ ଦେଉଛନ୍ତି। ସନ୍ନ୍ୟାସୀ ମାନେ ତ ସୁଖକୁ ମାନନ୍ତି ନାହିଁ, ସେମାନେ ଚାହୁଁଛନ୍ତି ମୋକ୍ଷ ମିଳୁ। ମୋକ୍ଷକୁ ଈଶ୍ୱରୀୟ ସମ୍ପତ୍ତି କୁହାଯାଏ ନାହିଁ, ସ୍ୱୟଂ ଶ୍ରୀ ବାବାଙ୍କୁ ମଧ୍ୟ ଅଭିନୟ କରିବାକୁ ପଡିଥାଏ। ତେବେ ପୁଣି କାହାକୁ ମୋକ୍ଷର ତାଲିକାରେ କିପରି ରଖିପାରିବେ? ତୁମେ ବ୍ରହ୍ମା କୁମାର କୁମାରୀଗଣ ନିଜର ଧର୍ମକୁ ଏବଂ ସମସ୍ତଙ୍କ ଧର୍ମକୁ ଜାଣିଛ, ତେଣୁ ତୁମର ଦୟା ଆସିବା ଦରକାର, ଚକ୍ରର ରହସ୍ୟ ବୁଝାଇବା ଦରକାର। ସେମାନଙ୍କୁ କୁହ ତୁମର ଧର୍ମ ସ୍ଥାପକ ପୁଣି ନିଜ ସମୟ ଅନୁସାରେ ଆସିବେ, ହୁସିଆର ହୋଇ ବୁଝାଇବା ଦରକାର। ତୁମେ ବୁଝାଇ ପାରିବ ଯେ ପ୍ରତ୍ୟେକଙ୍କୁ ସତ୍ୱ ପ୍ରଧାନରୁ ସତ୍ୱ ରଜ ତମରେ ଆସିବାକୁ ହୋଇଥାଏ। ବର୍ତ୍ତମାନ ରାବଣ ରାଜ୍ୟ ଅଟେ। ତୁମର ଜ୍ଞାନ ହେଲା ସତ୍ୟ ଗୀତା, ଯାହା ବାପା ଶୁଣାଉଛନ୍ତି। ଭଗବାନ ନିରାକାରଙ୍କୁ ହିଁ କୁହାଯାଏ, ଆତ୍ମା ନିରାକାର ଈଶ୍ୱର ପିତାଙ୍କୁ ଡାକିଥାଏ। ସେଠାରେ ତୁମେ ଆତ୍ମା ମାନେ ରହିଥାଅ। ତୁମକୁ କଣ ପରମାତ୍ମା କୁହାଯିବ? ପରମାତ୍ମା ତ ଜଣେ ଅଟନ୍ତି, ଉଚ୍ଚରୁ ଉଚ୍ଚ ଭଗବାନ, ପୁଣି ସବୁ ଆତ୍ମା ମାନେ ତାଙ୍କର ସନ୍ତାନ ଅଟନ୍ତି, ସମସ୍ତଙ୍କର ସଦ୍ଗତିଦାତା ଜଣେ ଅଟନ୍ତି। ତାପରେ ହେଉଛନ୍ତି ଦେବତା ମାନେ, ସେମାନଙ୍କ ମଧ୍ୟରେ ନମ୍ବର ୱାନ୍ ହେଲେ କୃଷ୍ଣ, କାରଣ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଅଟେ। ତୁମେ ହେଲେ ସଙ୍ଗମ ଯୋଗୀ, ତୁମର ଜୀବନ ଅମୂଲ୍ୟ ଅଟେ। ଦେବତା ମାନଙ୍କର ନୁହେଁ, ବ୍ରାହ୍ମଣଙ୍କର ଜୀବନ ଅମୂଲ୍ୟ ଅଟେ। ବାବା ତୁମକୁ ସନ୍ତାନ ରୂପେ ଗ୍ରହଣ କରି ପୁଣି ତୁମ ପାଇଁ କେତେ ମେହନତ କରୁଛନ୍ତି, ଦେବତାମାନେ କଣ ଏତେ ପରିଶ୍ରମ କରିପାରିବେ? ଦୁନିଆରେ ପାଠ ପଢାଇବା ପାଇଁ ପିଲାମାନଙ୍କୁ ପାଠଶାଳାକୁ ପଠାଇଥାନ୍ତି, ଏଠାରେ କିନ୍ତୁ ବାପା ନିଜେ ବସି ତୁମକୁ ପଢାଉଛନ୍ତି। ସେ ପିତା, ଶିକ୍ଷକ ଓ ଗୁରୁ ତିନି ରୂପରେ ଅଛନ୍ତି, ତେଣୁ ତାଙ୍କର କେତେ ସମ୍ମାନ ରହିବା ଦରକାର। ସେବାଧାରୀ ପିଲାମାନଙ୍କର ସେବାର ବହୁତ ସଉକ ରହିବା ଉଚିତ। ବହୁତ କମ ଅଛନ୍ତି ଯେଉଁମାନେ ବହୁତ ଭଲ ହୁସିଆର ଅଟନ୍ତି, ତେଣୁ ସେବାରେ ଲାଗିଛନ୍ତି। ସେବା କରିବା ପାଇଁ ପୂଜା ତ ଦରକାର ନା, ଯୁଦ୍ଧ ସ୍ଥଳକୁ ଯିବା ପାଇଁ ଯାହାକୁ ଶିଖାଇଥାନ୍ତି, ତାଙ୍କର ଚାକିରି ଆଦି ସବୁ ଛଡେଇ ଦେଇଥାନ୍ତି। ସେମାନଙ୍କ ପାଖରେ ତାଲିକା ଥାଏ, ପୁଣି ସେନାବାହିନୀକୁ କେହି ମନା କରିପାରିବେ ନାହିଁ ଯେ ମୁଁ ଯୁଦ୍ଧ ସ୍ଥଳକୁ ଯିବି ନାହିଁ। ଜରୁରୀ ପରିସ୍ଥିତିକୁ ମୁକାବିଲା ପାଇଁ ଡ୍ରିଲ ଶିଖାଇଥାନ୍ତି, ପ୍ରତ୍ୟାଖ୍ୟାନ କଲେ କେସ୍ କରିଥାନ୍ତି। ଏଠାରେ ତ ସେ କଥା ନାହିଁ, ଏଠାରେ ଯିଏ ଭଲ ଭାବରେ ସେବା କରିନଥାନ୍ତି ତାଙ୍କର ପଦ ଭ୍ରଷ୍ଟ ହୋଇଥାଏ। ସେବା ନ କରିଲେ ନିଜକୁ ନିଜେ ଗୁଳି ମାରିବା ଭଳି ନିଜର ଭାଗ୍ୟକୁ ନିଜେ ହିଁ ନଷ୍ଟ କରିଥାନ୍ତି, ପଦ ଭ୍ରଷ୍ଟ ହୋଇଥାଏ। ନିଜର ଭାଗ୍ୟକୁ ଗୁଳି କରିଦିଅନ୍ତି। ଯଦି ଭଲ ଭାବରେ ପଢ଼ିବେ, ଯୋଗ ସ୍ଥିତିରେ ରହିବେ, ତେବେ ଭଲ ପଦ ମିଳିବ। ନିଜ ଉପରେ ଦୟା କରିବାକୁ ହେବ ନା? ନିଜ ଉପରେ ଦୟା କରିଲେ ହିଁ ଅନ୍ୟ ଉପରେ ମଧ୍ୟ କରିପାରିବେ। ବାବା ସବୁ ପ୍ରକାରର କଥା ବୁଝାଇଥାନ୍ତି। ଏହି ଦୁନିଆର ନାଟକ କିପରି ଚାଲିଛି, ରାଜଧାନୀ କିପରି ସ୍ଥାପନ ହେଉଛି, ଏହି କଥାକୁ ଦୁନିଆ ଜାଣି ନାହିଁ। ଏବେ ନିମନ୍ତ୍ରଣ ତ ମିଳୁଛି, ପାଞ୍ଚ ଦଶ ମିନିଟରେ କଣ ବୁଝାଇ ପାରିବ? ଘଣ୍ଟେ ଦୁଇ ଘଣ୍ଟା ଦେଲେ ବୁଝାଇ ପାରିବ? ସେମାନେ ଡ୍ରାମାକୁ ତ ବିଲକୁଲ ଜାଣନ୍ତି ନାହିଁ। ଭଲ ଭଲ ପଏଣ୍ଟ ସବୁ ଏଣେ ତେଣେ ଲେଖିଦେବା ଦରକାର, ପରନ୍ତୁ ପିଲାମାନେ ଭୁଲି ଯାଉଛନ୍ତି। ବାପା ରଚୟିତା ମଧ୍ୟ ଅଟନ୍ତି, ତୁମ ପିଲାମାନଙ୍କୁ ରଚନା କରିଛନ୍ତି, ନିଜର କରିଛନ୍ତି, ନିର୍ଦ୍ଦେଶକ ହୋଇ ନିର୍ଦ୍ଦେଶନା ବି ଦେଉଛନ୍ତି, ପିଲାମାନଙ୍କୁ ଶ୍ରୀମତ ଦେଉଛନ୍ତି ଏବଂ ପୁଣି ନିଜର ଅଭିନୟ ମଧ୍ୟ କରୁଛନ୍ତି, ଜ୍ଞାନ ଶୁଣାଉଛନ୍ତି। ଏହା ବି ତାଙ୍କର ସର୍ବୋଚ୍ଚ ଅଭିନୟ ଅଟେ ନା? ଯଦି କେହି ଡ୍ରାମାର ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତାଙ୍କୁ ନ ଜାଣିଲେ, ତେବେ କଣ ସେ ହେଲେ? ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପରଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଏହି ଅମୂଲ୍ୟ ଜୀବନରେ ଶିକ୍ଷା ଦେଉଥିବା ଶିକ୍ଷକଙ୍କର ବହୁତ ବହୁତ ସମ୍ମାନ ରଖିବାକୁ ହେବ। ପାଠପଢ଼ାରେ ଭଲ ହୁସିଆର ହୋଇ ସେବାରେ ଲାଗିଯିବାକୁ ହେବ। ନିଜ ଉପରେ ନିଜେ ହିଁ ଦୟା କରିବାକୁ ହେବ। ନମ୍ବର ଦୁଇ, ନିଜେ ନିଜକୁ ସୁଧାରିବା ପାଇଁ ଦୃଷ୍ଟିକୁ ପବିତ୍ର କରିବାକୁ ପଡ଼ିବ, ନିଜର ଚରିତ୍ରକୁ ସୁଧାରିବାକୁ ହେବ, ମନୁଷ୍ୟକୁ ଦେବତା କରିବାର ସେବା କରିବାକୁ ହେବ। ବରଦାନ ଆତ୍ମିକ ଡ୍ରିଲର ଅଭ୍ୟାସ ଦ୍ୱାରା ଫାଇନାଲ ପରୀକ୍ଷାରେ ପାସ୍ ହେଉଥିବା ସଦା ଶକ୍ତିଶାଳୀ ଆତ୍ମା ହେବ। ଯେପରି ବର୍ତ୍ତମାନ ସମୟରେ ଶରୀରର ସବୁ ରୋଗ ଗୁଡିକର ଚିକିତ୍ସାରେ ବ୍ୟାୟାମ କରିବା ଶିଖାଉଛନ୍ତି, ସେହିପରି ଆତ୍ମାକୁ ସଦା ଶକ୍ତିଶାଳୀ କରିବା ପାଇଁ ଆତ୍ମିକ ବ୍ୟାୟାମର ଅଭ୍ୟାସ କରିବା ଆବଶ୍ୟକ। ଚାରିଆଡେ ଯେତେ ବି ହଲଚଲର ବାତାବରଣ ହୋଇଥାଉ, କିନ୍ତୁ ତୁମେମାନେ କୋଳାହଳପୂର୍ଣ୍ଣ ଦୁନିଆରେ ରହୁଥିଲେ ମଧ୍ୟ ସମସ୍ତ କୋଳାହଳ ବା ଶବ୍ଦ ଠାରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କର। ମନକୁ ଯେଉଁଠାରେ ଏବଂ ଯେତେ ସମୟ ପାଇଁ ସ୍ଥିତ କରିବାକୁ ଚାହିଁବ, ସେତିକି ସମୟ ସେଠାରେ ସ୍ଥିତ କରିପାରୁଥିବ, ତେବେ ଯାଇ ଶକ୍ତିଶାଳୀ ଆତ୍ମା ହୋଇ ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ। ସ୍ଲୋଗାନ, ନିଜର ବିକାରୀ ସ୍ୱଭାବ ସଂସ୍କାରକୁ ବା କର୍ମକୁ ସମର୍ପଣ କରିଦେବା ହିଁ ସମର୍ପିତ ହେବା। ଅବ୍ୟକ୍ତ ଇଶାରା, ଏବେ ଲଗ୍ନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଯେତେବେଳେ ପର୍ଯ୍ୟନ୍ତ ତୁମମାନଙ୍କର ଯୋଗ ଜ୍ୱାଳା ରୂପ ହୋଇନାହିଁ, ସେତେବେଳେ ପର୍ଯ୍ୟନ୍ତ ବିନାଶର ଜ୍ୱାଳା ମଧ୍ୟ ସମ୍ପୂର୍ଣ୍ଣ ଜ୍ୱାଳା ରୂପ ଧାରଣ କରିପାରିବ ନାହିଁ। ତାହା ଯେତିକି ପ୍ରଖର ହେଉଛି ସେତିକି ଶୀତଳ ମଧ୍ୟ ହୋଇଯାଉଛି, କାହିଁକି ନା ଜ୍ୱାଳା ମୁରତ ଏବଂ ପ୍ରେରକ ଆଧାର ମୁରତ ଆତ୍ମାମାନେ ଏବେ ନିଜେ ମଧ୍ୟ ଜ୍ୱାଳା ସ୍ୱରୂପ ହୋଇନାହାନ୍ତି। ତେଣୁ ଏବେ ଜ୍ୱାଳା ରୂପ ହେବା ପାଇଁ ଦୃଢ ସଂକଳ୍ପ କର ଏବଂ ସଂଗଠିତ ରୂପରେ ମନ ବୁଦ୍ଧିର ଏକାଗ୍ରତା ଦ୍ୱାରା ଶକ୍ତିଶାଳୀ ଯୋଗର ପ୍ରକମ୍ପନ ଚତୁର୍ଦିଗରେ ବିଚ୍ଛୁରିତ କର। ଆଚ୍ଛା, ଓମ୍ ଶାନ୍ତି।